ଆଖି ଧରା ରୋଗ ଆସିଛି ବୋଲି ହୁଁଟି, ବଡ଼ ହୀନସ୍ତା ସେ କରୁଛି ବୋଲି ହୁଁଟି, ସଂକ୍ରମଣ ବଢ଼ି ଚାଲିଛି ବୋଲି ହୁଁଟି, ଧୀରେ ଧୀରେ ବ୍ୟାପି ଚାଲିଛି ବୋଲି ହୁଁଟି।
ଆଚ୍ଛା ଦିଦି, ଆଖି ଧରା ରୋଗର ଲକ୍ଷଣ କ'ଣ?
ଶୁଣ ମୁଁ କ'ଣ କହୁଛି, ଆଖିର ଧଳା ପଟଳ ଲାଲ ଦିଶିବ ବୋଲି ହୁଁଟି, ଈଶତ ଗୋଲାପି ଦିଶିବ ବୋଲି ହୁଁଟି, ବାରମ୍ବାର ଲୁହ ଝରିବ ବୋଲି ହୁଁଟି, ଆଖି ପତା ପରା ଫୁଲିବ ବୋଲି ହୁଁଟି, ସାମାନ୍ୟ ଦରଜ ହୋଇବ ବୋଲି ହୁଁଟି, ଖୁଞ୍ଚି ଖୁଞ୍ଚି ଭଳି ବିନ୍ଧିବ ବୋଲି ହୁଁଟି, ଉଜ୍ଜଳ ଆଲୋକକୁ ଚାହିଁ ନ ପାରିବ ବୋଲି ହୁଁଟି, ଚାହିଁଲେ ଆଖିକୁ କଷ୍ଟ ଲାଗିବ ବୋଲି ହୁଁଟି, ଆଖିରୁ ଲେଞ୍ଜରା ବୋହିବ ବୋଲି ହୁଁଟି, ଧଳା ଈଶତ ହଳଦିଆ ରଙ୍ଗ ଯେ ଦିଶିବ ବୋଲି ହୁଁଟି।
ଦିଦି, ଯଦି ଆଖି କାହାକୁ ଧରିଥାଏ ତେବେ ସେହି ସମୟରେ କି କି ସାବଧାନତା ଗ୍ରହଣ କରିବେ?
ବ୍ୟସ୍ତ କାହିଁକି ହେଉଛ, ଆଗକୁ ଶୁଣ ମୁଁ କ'ଣ କହୁଛି, ଆଖିକୁ ବାରମ୍ବାର ହାତରେ ଆମେ ଛୁଇଁବା ନାହିଁ, ଛୁଇଁଲେ ସଂକ୍ରମଣ ହେବ ଯେ କେବେ ଭୁଲିବା ନାହିଁ, ହାତକୁ ସାବୁନରେ ଧୋଇ ଯେ ଆମେ ସଫା କରିବା, ଆଖିକୁ ଉଷୁମ ପାଣିରେ ଧୋଇ ସଫା କରିବା, ଉଜ୍ଜଳ ଆଲୁଅରୁ ଆଖିକୁ ଆମେ ସୁରକ୍ଷା ଦେବା, କଳା ଚଷମା ଯେ ପିନ୍ଧିବା ନିଜକୁ ରକ୍ଷା କରିବା, ରୁମାଲ ତଉଲିଆ ବେଡ଼ସିଟ୍କୁ ଅଲଗା ରଖିବା, ନିତ୍ୟ ବ୍ୟବହାର ଜିନିଷ ସଫା କରି ନ ରଖିବା।
ଏ ଆଖି ଧରାରୁ ରକ୍ଷା ପାଇବା ପାଇଁ କି ଉପାୟ ଅବଲମ୍ବନ କରିବା?
ତେବେ ଶୁଣ ମୁଁ କ'ଣ କହୁଛି, ଆଖି ଓ ମୁହଁକୁ ବାରମ୍ବାର ଆମେ ଛୁଇଁବା ନାହିଁ, ହାତକୁ ସାବୁନରେ ସଫା କରିବାକୁ କେବେ ଭୁଲିବା ନାହିଁ, ଅନ୍ୟର ବ୍ୟବହୃତ ଜିନିଷ କେବେ ପିନ୍ଧିବେ ନାହିଁ, ଅଧିକ ଲୋକ ବ୍ୟବହାର କରୁଥିବା ଜଳାଶୟରେ ମୁହଁ ଧୋଇବେ ନାହିଁ, ଜନଗହଳି ଥିବା ସ୍ଥାନକୁ କେବେ ଯିବେଟି ନାହିଁ। ମନେ ରଖନ୍ତୁ, ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ବି ପକାଇବେ ନାହିଁ। ଧନ୍ୟବାଦ।